ആകാശവാണി. ସମ୍ବାଦ ପଢୁଛନ୍ତି ନୀନା ସାହୁ. ମୁଖ୍ୟ ସମ୍ବାଦ: ଭାରତ ମହାସାଗର କ୍ଷେତ୍ର ପାଇଁ ଫ୍ରାନ୍ସ ଏକ ଅପରିହାର୍ଯ୍ୟ ସହଯୋଗୀ ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ. ମୁମ୍ବାଇଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ. କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଆଗାମୀ 2 ବର୍ଷ ମଧ୍ୟରେ ଭାରତ 200 ବିଲିୟନ୍ ଡଲାରରୁ ଅଧିକ ନିବେଶ ଆଶା ରଖିଛି, କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ. ଜାତୀୟ ରାଜପଥ ପାର୍ଶ୍ୱରେ ସ୍ୱତନ୍ତ୍ର ମହୁମାଛି କରିଡର ବିକଶିତ କରାଯିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣର ଘୋଷଣା. ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବିଏନ୍ପି ମୁଖ୍ୟ ତାରିକ୍ ରେହମନ୍. ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ. ବିଶ୍ୱ ସ୍ଥିରତା ପାଇଁ ଭାରତ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କ ଏକ ଶକ୍ତି ଭାବରେ ଉଭା ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି. ମୁମ୍ବାଇରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ଙ୍କ ସହ ଆଜି ଦ୍ୱିପାକ୍ଷିକ ବୈଠକ ପରେ ମିଳିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମୋଦି କହିଛନ୍ତି, ଦ୍ୱିପାକ୍ଷିକ ସମ୍ପର୍କ ଜନସହଭାଗିତା ଦ୍ୱାରା ବିକଶିତ ହୋଇଛି. ଭାରତ ମହାସାଗର କ୍ଷେତ୍ର ପାଇଁ ଫ୍ରାନ୍ସକୁ ଏକ ଅପରିହାର୍ଯ୍ୟ ସହଯୋଗୀ ଭାବରେ ପ୍ରଧାନମନ୍ତ୍ରୀ ବର୍ଷ୍ଣନା କରିଛନ୍ତି. ନବସୃଜନ ସହଯୋଗ ମାଧ୍ୟମରେ ତ୍ୱରାନ୍ୱିତ ହୋଇଥାଏ. ଭାରତ ଏବଂ ଫ୍ରାନ୍ସ ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ ଓ ଗବେଷଣା କ୍ଷେତ୍ରଗୁଡ଼ିକୁ ସମନ୍ୱିତ କରି ସ୍ୱଚ୍ଛ ଶକ୍ତି ଓ ଡିଜିଟାଲ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହ୍ୱାନର ମୁକାବିଲା କରିବାକୁ ଭାରତ ଲକ୍ଷ୍ୟ ରଖିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି. ମେକ୍ ଇନ୍ ଇଣ୍ଡିଆ, ମେକ୍ ଫର୍ ଦି ୱାର୍ଲଡ୍ ଦୃଷ୍ଟିକୋଣର ଏକ ପ୍ରମୁଖ ଉଦାହରଣ ଭାବରେ ଭାରତରେ ଏୟାର ବସ୍ H125 ହେଲିକପ୍ଟର ଯନ୍ତ୍ରାଂଶ ଯୋଡ଼ିବା ବ୍ୟବସ୍ଥାର ଉଦ୍ଘାଟନ ଉପରେ ଶ୍ରୀ ମୋଦି ଆଲୋକପାତ କରିଛନ୍ତି.
हेलीकॉप्टर असेंबली लाइन का उद्घाटन इस गहरे विश्वास का एक और उज्जवल उदाहरण है. हमें गर्व है कि भारत और फ्रांस मिलकर माउंट एवरेस्ट की ऊंचाइयों तक उड़ान भरने वाला विश्व का एकमात्र हेलीकॉप्टर भारत में बनाएंगे और ये पूरे विश्व को एक्सपोर्ट भी करेंगे.
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଫ୍ରାନ୍ସ ନବସୃଜନ ବର୍ଷ 2026 ଦ୍ୱିପାକ୍ଷିକ ରୋଡ୍ମ୍ୟାପ୍ର କେନ୍ଦ୍ରବିନ୍ଦୁ ହୋଇ ରହିଛି. ଶ୍ରୀ ମୋଦି ନିରାପଦ, ସୁରକ୍ଷିତ ଏବଂ ଦକ୍ଷିଣ ବିଶ୍ୱ ଲାଗି ଫଳପ୍ରଦ ସାର୍ବଭୌମ୍ୟ ଏଆଇ ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ କହିଛନ୍ତି, ଭାରତ ଫ୍ରାନ୍ସ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ବିଶ୍ୱରେ ଅନନ୍ୟ ଭାବେ ପ୍ରତିପାଦିତ ହୋଇଛି. ଆଗାମୀ 2 ବର୍ଷ ମଧ୍ୟରେ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଭାରତ 200 ବିଲିୟନ୍ ଡଲାରରୁ ଅଧିକ ନିବେଶ ଆଶା ରଖିଛି ବୋଲି ସୂଚନା ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି. ନୂଆଦିଲ୍ଲୀରେ ଆଜି ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ସମ୍ପର୍କିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବୈଷ୍ଣବ କହିଛନ୍ତି, ଏହି ଶିଖର ସମ୍ମିଳନୀକୁ ବିଭିନ୍ନ କ୍ଷେତ୍ରରୁ ସକାରାତ୍ମକ ପ୍ରତିକ୍ରିୟା ମିଳୁଛି. ସମ୍ମିଳନୀ ଅବସରରେ କୃତ୍ରିମ ବୁଦ୍ଧିମତାର ସଠିକ୍ ଏବଂ ଦାୟିତ୍ୱପୂର୍ଣ୍ଣ ବ୍ୟବହାର ନେଇ ବିଶ୍ୱ ନେତାଙ୍କ ମଧ୍ୟରେ ଏକ ସହମତି ସୃଷ୍ଟି କରିବାକୁ ଭାରତ ପ୍ରୟାସ କରିବ ବୋଲି ସେ କହିଛନ୍ତି.
ନୌଜବାନୋ ମେ ବହୁତ ଉତ୍ସାହ ଏଆଇ କେ ଲିଏ ଔର ଜିସ୍ ତରିକେ ସେ ୟହାଁ ପର ଏନର୍ଜି ଦିଖାଇ ଦେତି ହୈ ଉସ ଏନର୍ଜି ସେ ସ୍ପଷ୍ଟ ହୈ କି ବିଶ୍ୱଭର ମେ ଭାରତ କି ଜୋ ପହଚାନ ବନି ହୈ ଏଆଇ କେ ଲିଏ, ଇନ୍ଫ୍ରାଷ୍ଟ୍ରକ୍ଚର କେ ଲିଏ, ଟେକ୍ନୋଲୋଜି କେ ଲିଏ, ଜିସ୍ ତରହ ସେ ମାନ୍ୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀ ନେ ବିଶ୍ୱଭର ମେ ଦେଶ କି ନଈ ପହଚାନ ବନାଇ ହୈ ଓ ଏକଦମ ସ୍ପଷ୍ଟ ଇସ୍ ଦୁନିଆ କେ ସବସେ ବଡେ ଏଆଇ ସମିଟ୍ ମେ ଦିଖାଇ ଦେତା ହୈ.
ଶ୍ରୀ ବୈଷ୍ଣବ କହିଛନ୍ତି, ସମ୍ମିଳନୀ ଅବସରରେ ଏଆଇ ଆଧାରିତ ବିଭିନ୍ନ ପ୍ରସଙ୍ଗ ନେଇ ଆଲୋଚନା ବୈଠକମାନ ଅନୁଷ୍ଠିତ ହେବ. ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ଏକ କେନ୍ଦ୍ର ଭାବେ ଉଭା ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି. ଗତବର୍ଷ ଭାରତରେ ଅନୁଷ୍ଠିତ ସେମିକଣ୍ଡକ୍ଟର ମିଶନ ଅତ୍ୟନ୍ତ ଉତ୍ସାହଜନକ ରହିଥିଲା ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି. କୃତ୍ରିମ ବୁଦ୍ଧିମତା ସମଗ୍ର ଦେଶର କଥାକାରଙ୍କ ପାଇଁ ଏକ ବଡ଼ ପ୍ଲାଟଫର୍ମ ଓ ସୁଯୋଗ ପ୍ରଦାନ କରିବ ବୋଲି ସୂଚନା ପ୍ରସାରଣ ମନ୍ତ୍ରଣାଳୟ ସଚିବ ସଞ୍ଜୟ ଜାଜୁ କହିଛନ୍ତି. ଭାରତ ଏଆଇ ପ୍ରଭାବ ସମ୍ମିଳନୀ ସମ୍ପର୍କିତ ଆକାଶବାଣୀ ସମ୍ଭାଦ ବିଭାଗ ସହ ଆଲୋଚନା କାଳରେ ଶ୍ରୀ ଜାଜୁ କହିଛନ୍ତି, ଏଆଇ ଉପଯୋଗ ମାଧ୍ୟମରେ ଯୁବ କଥାକାର ନିଜର ଚିନ୍ତାଧାରାକୁ ସମାଜ ସମ୍ମୁଖକୁ ଆଣିପାରିବେ. ଏ କ୍ଷେତ୍ରରେ ଭବିଷ୍ୟତରେ ବ୍ୟାପକ ପରିବର୍ତ୍ତନ ଘଟିବାକୁ ଯାଉଛି ବୋଲି ସେ କହିଛନ୍ତି. ଆନ୍ତର୍ଜାତିକ ଫ୍ଲିଟ୍ ରିଭ୍ୟୁ ଆଇଏଫ୍ଆର୍ 2026 କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଶାଖାପାଟଣାରେ ପହଞ୍ଚିଛନ୍ତି. ଆଇଏନ୍ଏସ୍ ଡେଗା ନୌସେନା ବିମାନ ଘାଟିଠାରେ ରାଷ୍ଟ୍ରପତି ଅବତରଣ କରିବା ପରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ଏସ୍ ଅବଦୁଲ ନାଜିର, ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ, ବିଶାଖାପାଟଣା ସାଂସଦ ଏମ୍ ଶ୍ରୀ ଭାରତ ପ୍ରମୁଖ ତାଙ୍କୁ ସ୍ୱାଗତ କରିଛନ୍ତି. ଆନ୍ତର୍ଜାତିକ ଫ୍ଲିଟ୍ ରିଭ୍ୟୁ କାର୍ଯ୍ୟକ୍ରମ ଆସନ୍ତାକାଲି ଅନୁଷ୍ଠିତ ହେବ. ଜାତୀୟ ରାଜପଥ ପାର୍ଶ୍ୱରେ ସ୍ୱତନ୍ତ୍ର ମହୁମାଛି କରିଡର ବିକଶିତ କରିବା ପାଇଁ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଏନ୍ଏଚ୍ଏଆଇ ଘୋଷଣା କରିଛି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ କହିଛି ମହୁମାଛି ଅନୁକୂଳ ଚାରା ରୋପଣ ଦ୍ୱାରା ପରିବେଶଗତ ସନ୍ତୁଳନକୁ ରକ୍ଷା କରାଯାଇପାରିବ। ଏହି କରିଡରଗୁଡ଼ିକରେ ଫୁଲଗଛ ତଥା ଅନ୍ୟାନ୍ୟ ମହୁମାଛି ଅନୁକୂଳ ବୃକ୍ଷ ରହିବ, ଯାହାକି ବର୍ଷସାରା ମହୁ ତଥା ପରାଗ ଉପଲବ୍ଧତାକୁ ସୁନିଶ୍ଚିତ କରିବ। ଆସନ୍ତା ଆର୍ଥିକ ବର୍ଷରେ ଜାତୀୟ ରାଜପଥ ପାର୍ଶ୍ୱରେ 40 ଲକ୍ଷ ଚାରା ରୋପଣ କରାଯିବାର ଯୋଜନା ରହିଛି ଏବଂ ସେଥିମଧ୍ୟରୁ 60% ମହୁମାଛି କରିଡର ପଦକ୍ଷେପ ଅଧୀନରେ କରାଯିବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଚାଷୀଙ୍କୁ ସଶକ୍ତ ତଥା ଆର୍ଥିକ ଦୃଷ୍ଟିରୁ ସୁଦୃଢ଼ କରିବାରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ଅତ୍ୟନ୍ତ ଜରୁରୀ ବୋଲି କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଏହି ଦୃଷ୍ଟିକୋଣ ଆଧାରରେ ସରକାର ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ଚୌହାନ କହିଛନ୍ତି। ଜୟପୁରଠାରେ ଆଜି କୃଷକଙ୍କ ଡିଜିଟାଲ୍ ସାଥୀ ଭାରତ ବିସ୍ତାରକୁ ଉନ୍କୋଚନ କରିବା ଅବସରରେ ଶ୍ରୀ ଚୌହାନ କହିଛନ୍ତି ଏହି ପଦକ୍ଷେପ ଚାଷୀଙ୍କୁ ସ୍କାର୍ଟ, ସଶକ୍ତ ଏବଂ ସୁସଂହତ କରିବା ପାଇଁ ଉପଯୋଗୀ ସାବ୍ୟସ୍ତ ହେବ। ଉତ୍ପାଦ ବୃଦ୍ଧି, ନିବେଶ ଜନିତ ଖର୍ଚ୍ଚ ହ୍ରାସ, କ୍ଷତିପୂରଣ ଏବଂ ସମନ୍ୱିତ କୃଷିକୁ ପ୍ରୋହାହନ କରିବା ଉପରେ ସରକାର ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ସେ କହିଛନ୍ତି କୃଷି ସହିତ ପଶୁପାଳନ, କୁକୁଡ଼ା ପାଳନ ଏବଂ ମହ୍ୟପାଳନକୁ ମଧ୍ୟ ପ୍ରୋହାହନ ପ୍ରଦାନ କରାଯିବା ଉଚିତ। ଭାରତ ବିସ୍ତାର ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି ଯୋଜନା ଏବଂ ନୂତନ ପ୍ରଯୁକ୍ତିବିଦ୍ୟା ଉପଯୋଗ ନେଇ ସୂଚନାର ଅଭାବ ଚାଷୀଙ୍କୁ କ୍ଷତି ପହଞ୍ଚାଇଥାଏ।
उत्पादन की लागत घटाना, मैकेनाइजेशन तकनीकी का इस्तेमाल करके कम लागत में उत्पादन कैसे हो ताकि प्रॉफिट बढ़े, उसका प्रयास। किसान को उसके उत्पादन का दाम देना, इसलिए एमएसपी पर रिकॉर्ड खरीदी की हमने कोशिश की है। मौसम की मार अगर फसल को बर्बाद कर दे तो नुकसान की भरपाई प्रधानमंत्री फसल बीमा योजना जैसी योजनाओं के माध्यम से करते हैं।
ଭାରତ ଆମେରିକା ବାଣିଜ୍ୟ ଚୁକ୍ତିରେ କୃଷକଙ୍କ ସ୍ୱାର୍ଥକୁ ସୁରକ୍ଷିତ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଚୌହାନ ସ୍ୱଷ୍ଟ କରିଛନ୍ତି। ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପିର ମୁଖ୍ୟ ତାରିକ୍ ରହମାନ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ବଙ୍ଗଭବନ ପରିବର୍ତ୍ତେ ଜାତୀୟ ସଂସଦର ଦକ୍ଷିଣ ପ୍ଲାଜାରେ ଶ୍ରୀ ରହମାନଙ୍କୁ ଶପଥପାଠ କରାଇଛନ୍ତି। ତ୍ରୟୋଦଶ ସଂସଦୀୟ ସାଧାରଣ ନିର୍ବାଚନରେ ବିଏନ୍ପି ବିପୁଳ ବିଜୟ ହାସଲ କରିଛି। ଆଜି ଶ୍ରୀ ରହମାନଙ୍କ ପାର୍ଟିର ସଂସଦୀୟ ଦଳ ନେତା ଭାବେ ନିର୍ବାଚିତ କରାଯାଇଥିଲା। ତ୍ରୟୋଦଶ ସଂସଦୀୟ ନିର୍ବାଚନରେ 297 ଆସନ ମଧ୍ୟରୁ ବିଏନ୍ପି 209 ଆସନରେ ବିଜୟ ଲାଭ କରିଥିବାବେଳେ ଜମାତ ଏ ଇସ୍ଲାମୀ 68 ଆସନ ପାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ଆୱାମି ଲିଗ୍କୁ ନିର୍ବାଚନ ଲଢ଼ିବାରୁ ବାରଣ କରାଯାଇଥିଲା। ଲୋକସଭା ବାଚସ୍କତି ଓମ୍ ବିର୍ଲା ଏହି ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ନୀତି ଆୟୋଗ ପକ୍ଷରୁ ଆଜି ଏଆଇ ପ୍ରିମିୟର୍ସ ଅଫ୍ ଇଣ୍ଡିଆ ଶୀର୍ଷକ ଏକ କଫି ଟେବୁଲ୍ ପୁସ୍ତକର ଉନ୍ମୋଚନ କରାଯାଇଛି। ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ଠାରେ ଚାଲିଥିବା ଭାରତ କୃତ୍ରିମ ବୁଦ୍ଧିମତା ପ୍ରଭାବ ସମ୍ମିଳନୀ 2026 ଅବସରରେ ଅଟଳ ନବସୃଜନ ମିଶନ ଏଆଇଏମ୍ ଅଧୀନରେ ଏହି ପୁସ୍ତକ ପ୍ରକାଶିତ ହୋଇଛି। ନୀତି ଆୟୋଗ କହିଛି ଏହି ପୁସ୍ତକରେ ସ୍ୱାସ୍ଥ୍ୟସେବା, ଶିକ୍ଷା, ସ୍ଥାୟିତ୍ୱ, ଗତିଶୀଳତା, କ୍ରୀଡ଼ା ସମୀକ୍ଷା, ପ୍ରଯୁକ୍ତି ଏବଂ ସାମାଜିକ ପ୍ରଭାବ ଆଦି 30 ଅଧିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ଗୁଡ଼ିକୁ ସ୍ଥାନିତ କରାଯାଇଛି। ଶୁଭାରମ୍ଭ ଅବସରରେ ଅଟଳ ଇନୋଭେସନ୍ ମିଶନର ନିର୍ଦ୍ଦେଶକ ଦୀପକ ବଗ୍ଲା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୃତ୍ରିମ ବୁଦ୍ଧିମତା ଦୃଷ୍ଟିକୋଣର ଆଧାରରେ ଏହି ପୁସ୍ତକ ପ୍ରସ୍ତୁତ କରାଯାଇଛି। ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାର ଆଜିର ତୃତୀୟ ମ୍ୟାଚ୍ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍ଠାରେ ସ୍କଟଲ୍ୟାଣ୍ଡ ଓ ନେପାଳ ମଧ୍ୟରେ ଜାରି ରହିଛି। ନେପାଳ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପଭି ନେଇଛି। ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ କାନାଡ଼ା ବିପକ୍ଷରେ 8 ବିଜୟୀ ହୋଇଛି। ଦ୍ୱିତୀୟ ମ୍ୟାଚ୍ ବର୍ଷା ଯୋଗୁଁ ସମ୍ଭବ ହୋଇପାରିନାହିଁ। ପାଲେକେଲେ ଷ୍ଟାଡିୟମ୍ଠାରେ ଜିମ୍ବାୱେ ଏବଂ ଆୟାର୍ଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଉଭୟ ଦଳ ସମାନ ଭାବରେ ପଏଣ୍ଟ ପାଇଛନ୍ତି, ଫଳରେ ଗ୍ରୁପ୍ ବି'ର ଦ୍ୱିତୀୟ ଦଳ ଭାବେ ଜିମ୍ବାୱେର ସୁପର 8 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି। ଭାରତ ମହାସାଗର କ୍ଷେତ୍ର ପାଇଁ ଫ୍ରାନ୍ସ ଏକ ଅପରିହାର୍ଯ୍ୟ ସହଯୋଗୀ ଭାବେ ବର୍ଣ୍ଣନା କଲେ ପ୍ରଧାନମନ୍ତ୍ରୀ। ମୁମ୍ବାଇଠାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ବୈଠକ। କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଆଗାମୀ 2 ମଧ୍ୟରେ ଭାରତ $200 ବିଲିୟନ୍ ଅଧିକ ନିବେଶ ଆଶା ରଖିଛି କହିଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଜାତୀୟ ରାଜପଥ ପାର୍ଶ୍ୱରେ ସ୍ୱତନ୍ତ୍ର ମହୁମାଛି କରିଡର ବିକଶିତ କରାଯିବା ପାଇଁ ଜାତୀୟ ରାଜପଥ ପ୍ରାଧିକରଣର ଘୋଷଣା। ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ବିଏନ୍ପି ମୁଖ୍ୟ ତାରିକ୍ ରହମାନ ଏବଂ ଆଇସିସି ପୁରୁଷ ଟି20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରୁ ବାଦ୍ ପଡ଼ିଲା ଅଷ୍ଟ୍ରେଲିଆ।